शांति परम प्रिय परम हितेशी विश्व कल्याण करी परम पिता परमात्मा प्रिय संतान गण आज आम चर्चा करवा परमात्मा अस्तित्व ए विषय वस्तु कहीं की चर्चा करवा दरकार कहीं आज वास्तव में आश्चर्य लगे मनीष परमात्मा संतान है कि भगवान को परमात्मा को भूली जा सारी केवल से नुहे अनेक मनीष अच्छा जी कि भगवान अस्तित्व को स्वीकार भी करना वास्तव में बहुत दुखर विषय तेणु आम चर्चा करवा कि वास्तव में भगवान व परमात्मा अच्छा ना नहीं देखु आज दुनिया में जिते भी मनीष रही जदि आम अनुध्यान करवा आपन को तीन प्रकार लोक मिले किसी लोक अच्छा जो मैंने भगवत विश्वासी आम आस्तिक कही था हाँ नहीं किसी लोक आपन को एमती मिले जो मैंने भगवान को बिल्कुल मानते ना जहां आम नास्तिक कही था किंतु आउ किसी लोक भी आपन को मिले जो मैंने संपूर्ण निरपेक्ष से मैंने कहे हाँ भगवान थे घरे थे आमर कौन जामें तो कमाऊे खाऊे पीछे आम निज संसार आम संभालचे से थे थे ना ना आमर कौन जातु वास्तव में कितने दुखर विषय देखु जहां आम परम पिता परम हितेशी तमेव माता से पिता तमेव बंधु से सखा आम कहे पुणी कहे जे से थे थे ना गोटे बाक को जदि आप पचारे अरे बाक तो बापा किए सी जदि कहे मो बापा थे थे ना मोर कौन जाए आप कहे के अवध बाक बिलकुल मूर्ख इमती उत्तर देवा उचित कि हाँ वास्तव में जदि बापा परिचय जाना ना हाँ कही पारे हाँ मो बापा किए अच्छा कि जाने ना सी कह अलग कथा किंतु मो बापा थिले थिबे नहले नहीं मोर कौन जाऊँ कहवा एटा तो अज्ञानतार चिन्ह अटे सिंती आज मनीष जो मैंने भी भगवान को विषय से मंतव्य देउचंदी मु कहि वास्तव रे अज्ञानतार प्रतीक जदि संसार रे भगवान न थांते आवहमान काल रु हजार हजार वर्ष पूर्व रु मनीष अनेक भक्ति पूजा पाठ जप तप कीर्तन भजन करके जो भगवान को खोजुची भगवान के प्रति भक्ति प्रदर्शन करती कौन सब प्रथा यार किसी महत्व ना जदि किसी भगवान के अस्तित्व न था आज कोटि कोटि मनीष यह सब कौन पाई कर वास्तव में गंभीर भाव इसो विषय चर्चा करने आवश्यक एवं इसो विषय चिंता करने भी आवश्यक अटे मुझे कह संसार अधोगतिर कारण बा सब समस्यार मूल कारण आज मनीष निजर कल्याणकारी पिता को भूली सारी जदि मनीष भगवान को चिन्ह पारंता जानी पारंता तांग सानिध्य आसिक सबकि प्राप्ति कर पारंता ताहले विश्व आज जो नरकम हो सारी परिवर्तन है कि पुणी थे स्वर्ग ही जाता किंतु आज भौतिकवादी मनीष जीवन दौड़ रे आज खाली भौतिक जिनस पछरे टंका पैसा पछरे दिन राति दौड़ी चलती ଏବଂ ଜୀବନର ଅନ୍ତିମ କ୍ଷଣରେ ପୁଣି ଥରେ ଉପଲବ୍ଧି କରିପାରୁଛି ବାସ୍ତବରେ ମୋ ଜୀବନଟା ମୁଁ ନିରର୍ଥକ କରିଦେଲି। କିନ୍ତୁ ସେତେବେଳେ ନେଡ଼ିଗୁଡ କହଣୀକୁ ଖସିଗଲା ଭଳିଆ ପଶ୍ଚାତ୍ତାପ କରିବାର ହିଁ ସାର ହେଉଛି। ମଣିଷ ଯଦି ଭଗବାନଙ୍କୁ ବାଲ୍ୟକାଳରୁ ହିଁ ଜାଣିପାରେ ତ ଜୀବନକୁ ସେ ବହୁତ ସୁନ୍ଦର ରୂପରେ ଗଢ଼ି ତୋଳିପାରେ ଏବଂ ସୁଖ ଶାନ୍ତି ଖୁସି ଆନନ୍ଦରେ ତା ଜୀବନ ସେ ଅତିବାହିତ କରିପାରିବ। ପ୍ରଖ୍ୟାତ କବି ମଧୁସୂଦନ ରାଓ କହିଛନ୍ତି, ବାଲ୍ୟକାଳୁ ଧର୍ମ ଧନମ ସଞ୍ଚିବି ଏ ଜୀବନ ଅନିଶ୍ଚିତ। ତ ଆଧ୍ୟାତ୍ମିକ ସାଧନା ଦ୍ୱାରା ଭଗବାନଙ୍କୁ ଜାଣିବା, ଭଗବତ ବିଶ୍ୱାସୀ ହେବା ବାଲ୍ୟକାଳରୁ ହିଁ ଦରକାର। ଅନେକ ଜଣ ଭାବନ୍ତି ବର୍ତ୍ତମାନ ସମୟ କଣ ଦରକାର, ଆମେ ଯେତେବେଳେ ବାନପ୍ରସ୍ତି ହେବା, ବୁଢା ହେଇଯିବା, ଯେତେବେଳେ ସବୁ ଜୀବନର ସବୁ କାମ ସରିଯିବ, ସେତେବେଳେ ଦେଖିବା ଭଗବାନ କିଏ ଅଛନ୍ତି ନା ନ ଅଛନ୍ତି ତା ବିଷୟରେ ଚର୍ଚ୍ଚା କରିବା ଶୁଣିବା ଦେଖିବା। କିନ୍ତୁ ବାସ୍ତବରେ ଏ ମାନ୍ୟତା ସମ୍ପୂର୍ଣ୍ଣ ଭ୍ରାନ୍ତିକାରକ ଅଟେ। କଣ ଗ୍ୟାରେଣ୍ଟି ଅଛି ଆପଣ 60 ବର୍ଷ ପର୍ଯ୍ୟନ୍ତ ବାନପ୍ରସ୍ତି ଅବସ୍ଥା ପର୍ଯ୍ୟନ୍ତ ବଞ୍ଚିବେ? ବର୍ତ୍ତମାନ ଜଗତକୁ ତ ଆମେ ଅକାଳ ମୃତ୍ୟୁର ଜଗତ ବୋଲି କହିବା, ଜୀବନର କୌଣସି ଠିକ ଠିକଣା ନାହିଁ। ଯୋଉ ରୋଗ ଆମେ ପ୍ରଥମେ ଶୁଣୁଥିଲେ 40-50 ବର୍ଷ ପରେ ହୁଏ, ଆଜି 18-20 ବର୍ଷ ବୟସରେ ବି ଏକ୍ୟୁଟ ମାୟୋକାର୍ଡିଆଲ ଇନଫେକ୍ସନ, ଯାହାକୁ ହାର୍ଟ ଆଟାକ୍ ବୋଲି ଆପଣମାନେ କହିଥାନ୍ତି, ଆମେ 20 ବର୍ଷ ବୟସର ୟଙ୍ଗ ବାଳକମାନଙ୍କୁ ବି ଦେଖୁଛୁ ହେଉଛି। ଏବଂ ଅନେକ ପ୍ରକାର ଦୁର୍ଘଟଣା ହେଉଛି, ଅନେକ ପ୍ରକାର ସମାଜରେ ଅକାଳ ମୃତ୍ୟୁର ଘଟଣା ସବୁ ଆପଣମାନେ ଶୁଣୁଥିବେ। ତ ଜୀବନରେ ବାସ୍ତବରେ ଆଧ୍ୟାତ୍ମିକ ସାଧନା କରିବା, ଭଗବାନଙ୍କୁ ଚିହ୍ନିବା ଜାଣିବା, ଏସବୁ ଯେତେ ଶୀଘ୍ର ଜୀବନରେ କରାଯାଏ ସେତେ ଭଲ। ତ ଆମେ ଚର୍ଚ୍ଚା କରୁଥିଲେ ବାସ୍ତବରେ ଭଗବାନଙ୍କର ଅସ୍ତିତ୍ୱ, ଭଗବାନ ଅଛନ୍ତି ନା ନାହିଁ। ଜଣେ ପ୍ରସିଦ୍ଧ ନୋବେଲ ପ୍ରାଇଜ ୱିନର ସାଇଣ୍ଟିଷ୍ଟ କୁ ପଚରାଯାଇଥିଲା, ଆପଣମାନେ ସମସ୍ତେ ଶୁଣିଥିବେ ଫିଜିକ୍ସ ପଦାର୍ଥ ବିଜ୍ଞାନରେ ପାସ୍କାଲ ଜଣେ ବହୁତ ପ୍ରସିଦ୍ଧ ବୈଜ୍ଞାନିକ ଅଟନ୍ତି, ତାଙ୍କୁ ପଚରାଯାଇଥିଲା କଣ ଆପଣ ଭଗବାନଙ୍କୁ ମାନନ୍ତି, ସେ କଣ କହିଥିଲେ ଜାଣିଛନ୍ତି? ସେ କହିଥିଲେ ଦେଖ ଯେ ଯଦି ଭଗବାନ ନାହାନ୍ତି ଏବଂ ଆପଣ ମାନୁଛନ୍ତି ଯେ ଭଗବାନ ଅଛନ୍ତି, ତାହେଲେ ଆପଣଙ୍କର କିଛି ନୁକସାନ ହେବନି, କିଛି କ୍ଷତି ହେବନି। ଏବଂ ଯଦି ବାସ୍ତବରେ ଭଗବାନ କୋଉଠି ଥାନ୍ତି ଏବଂ ଆପଣ ଭଗବାନଙ୍କୁ ମାନୁନାହାନ୍ତି, ଜୀବନରେ ବହୁତ କିଛି କ୍ଷତି ହେବ। ତେଣୁ ଭଗବାନ ଅଛନ୍ତି ବା ନାହାନ୍ତି ସେ ଦ୍ୱନ୍ଦ୍ୱ ଭିତରେ ନ ଯାଇକି ଭଗବାନ ଅଛନ୍ତି ବୋଲି ମାନି ଚାଲିଲେ ନିଜର ସବୁବେଳେ ହିଁ ଲାଭ ହେବ। ହି ଟୋଲ୍ଡ ଇଫ୍ ଗଡ୍ ଇଜ୍ ନଟ୍ ଦେୟାର ଆଣ୍ଡ ୟୁ ବିଲିଭ୍ ଦାଟ ଦେୟାର ଇଜ୍ ଗଡ୍, ୟୁ ୱିଲ୍ ଲୁଜ୍ ନଥିଙ୍ଗ। ବଟ୍ ସପୋଜ୍ ଗଡ୍ ଇଜ୍ ସମହେୟାର ଦେୟାର ଆଣ୍ଡ ୟୁ ଡୁ ନଟ୍ ବିଲିଭ୍ ହିମ୍, ଦେୟାର ୱିଲ୍ ବି ଟ୍ରେମେଣ୍ଡସ୍ ଲସ୍ ଇନ୍ ୟୋର ଲାଇଫ୍, ସୋ ୟୁ ମଷ୍ଟ ୟୁ ସୁଡ୍ ବିଲିଭ୍ ଇନ୍ ଗଡ୍। ଦେଖନ୍ତୁ ଜଣେ ବୈଜ୍ଞାନିକତାଙ୍କର ତାଙ୍କର ଅଭିମତ କଣ। ଆମେ ସମସ୍ତେ ଦେଖିବେ ଯଦି ଦୁନିଆକୁ ଦେଖାଯାଏ, ମୁଁ କହୁଥିଲି ଆସ୍ତିକ ନାସ୍ତିକ କଥା, କିନ୍ତୁ ଯଦି ସବକନସିୟସଲି ଦେଖାଯାଏ ସବୁ ମଣିଷ ଆସ୍ତିକ ଅଟନ୍ତି। ଯିଏ ନାସ୍ତିକ ମୁଁ କହିବି ଅଜ୍ଞାନତା ବଶବର୍ତ୍ତୀ ହେଇକି ବା ନିଜର ଅଶୁଦ୍ଧ ଅହଙ୍କାର ଦ୍ୱାରା ସେ ଆଜି ଭଗବାନଙ୍କୁ ମାନୁନାହିଁ। କିନ୍ତୁ ପ୍ରତ୍ୟେକ ମଣିଷରେ ଜୀବନରେ କେବେ ନା କେବେ କିଛି ନା କିଛି ଏମିତି ଘଟଣା ଘଟେ, ଯେତେବେଳେ ତା ପାଖରେ ଯେତେ ବି ଧନ ସମ୍ପତ୍ତି ଥାଉ, ଲୋକବଳ ଥାଉ, ବାହୁବଳ ଥାଉ, ସେ ନିଜକୁ ଅସହାୟ ଅନୁଭବ କରେ, ଆଉ ସେହି ସମୟରେ ହିଁ ସେ ଭଗବାନଙ୍କୁ ଡାକିଥାଏ। ଯଦି କିଏ ଭଗବାନଙ୍କୁ ମାନୁନି, ମୁଁ କହିବି ତା ଜୀବନରେ ହୁଏତ ଏମିତି ପରିସ୍ଥିତି ଆସିନାହିଁ ଯାହାଫଳରେ ସେ ଭଗବାନଙ୍କର ଅସ୍ତିତ୍ୱକୁ ମାନୁନାହିଁ। ଏ ସମ୍ବନ୍ଧରେ ମୁଁ ଗୋଟେ ସୁନ୍ଦର ଉଦାହରଣ ଆପଣଙ୍କୁ ଦେବି। ଗୋଟେ ଆସ୍ତିକ ଥିଲା ଏବଂ ଜଣେ ନାସ୍ତିକ ଥିଲେ, ଉଭୟ ନିଜ ନିଜ ଭିତରେ ବନ୍ଧୁଥିଲେ, ଦିନେ ତାଙ୍କ ଭିତରେ ଭଗବାନଙ୍କର ଅସ୍ତିତ୍ୱ ଉପରେ ଝଗଡା ଚାଲିଲା। ଆସ୍ତିକ କହୁଛନ୍ତି ଭଗବାନ ଅଛନ୍ତି, ଏବଂ ନାସ୍ତିକ କହୁଛି ନା ନା ଜମା ନାହିଁ, ଭଗବାନ ଭଗବାନ କିଛି ନାହାନ୍ତି। ଆସ୍ତିକ ପ୍ରମାଣ କରି ଚାଲିଛନ୍ତି ଭଗବାନ ଅଛନ୍ତି, ନାସ୍ତିକ ସେଟା କାଟି ଦେଉଛି। ଘଣ୍ଟା ଘଣ୍ଟା ବିତିଗଲା ଏବଂ ଆସ୍ତିକ ପାଖରେ ଆଉ କିଛି ଏମିତି ପ୍ରମାଣ ରହିଲାନି ଯେ ତାକୁ ବୁଝେଇ ଦେଇପାରିବେ କି ଭଗବାନ ଅଛନ୍ତି। ଶେଷରେ ଆସ୍ତିକ ବିଚାରା ହାରିଗଲା ଏବଂ ନାସ୍ତିକ ଯେତେବେଳେ ଜିତିଗଲା ସେ ଅତି ଖୁସିରେ ଅତି ଗଦଗଦ ହେଇକି କହି ଉଠିଲା, ଥ୍ୟାଙ୍କ ଗଡ୍ ଆଇ ହାଭ୍ ପ୍ରୁଭ୍ ଦାଟ୍ ଦେୟାର ଇଜ୍ ନୋ ଗଡ୍। ତାହେଲେ ତତେ କହିବା, ଦେଖନ୍ତୁ ଆମେ ସବକନସିୟସଲି ଅନକନସିୟସଲି କେତେବେଳେ କେମିତି ଓ ଗଡ୍ ଆଶ୍ଚର୍ଯ୍ୟ ଭାବରେ କହି ଉଠିଛୁ। ଯଦି ବାସ୍ତବରେ କେହି ଭଗବାନ ଏମିତି ନଥାନ୍ତେ ତାହେଲେ କଣ ପାଇଁ ଆମର ଏମିତି ମନ ଭିତରେ ଭାବନା ଜାଗ୍ରତ ହେଉଛି? ଆଜି କୋଟି କୋଟି ମଣିଷ ଯୋଉ ଭଗବତ ସାଧନା କରୁଛନ୍ତି କଣ ପାଇଁ କରୁଛନ୍ତି? ଗୋଟେ କଥା ହେଉଛି ଭଗବାନଙ୍କୁ ମାନିବା, ହଁ ଭଗବାନ ଅଛନ୍ତି, କିନ୍ତୁ ଦ୍ୱିତୀୟ କଥା ହେଉଛି ଭଗବାନଙ୍କୁ ଜାଣିବା କି ଭଗବାନ କିଏ, କୋଉଠି ଅଛନ୍ତି, ଏବଂ ତୃତୀୟ କଥା ହେଉଛି ଭଗବାନଙ୍କର ସାନ୍ନିଧ୍ୟ ଅନୁଭବ କରିବା, ତାଙ୍କ ପାଖକୁ ଯିବା ଏବଂ ସମ୍ମୁଖକୁ ଯିବା, ତାଙ୍କର ସାନ୍ନିଧ୍ୟ ପ୍ରାପ୍ତି କରିବା। ଏବଂ ଚତୁର୍ଥ ବିଷୟ ହେଉଛି ଭଗବାନଙ୍କଠୁ ସବୁକିଛି ପ୍ରାପ୍ତି କରିବା। ଆପଣ କଣ ଚାହିଁବେ, କେବଳ ମାନିଲେ ହେଇଯିବ ନା ଭଗବାନଙ୍କୁ ଜାଣିବା ବି ଦରକାର, ଭଗବାନଙ୍କ ସାନ୍ନିଧ୍ୟ ପ୍ରାପ୍ତି କରିବା ବି ଦରକାର, ଏବଂ ଭଗବାନଙ୍କଠୁ ସବୁକିଛି ପାଇବା, କଣ ଆପଣ ପ୍ରିଫର କରିବେ? ଭଗବାନଙ୍କଠୁ ସବୁକିଛି ପାଇବା ଏହା ପ୍ରିଫର କରିବେ ନା? ଭଗବତ ପ୍ରାପ୍ତି ପାଇଁ, ଭଗବାନଙ୍କଠୁ ସବୁକିଛି ପାଇବା ପାଇଁ ବାସ୍ତବରେ ଭଗବାନଙ୍କୁ ଜାଣିବା ଦରକାର। ଏବଂ ଆଜି ମଣିଷ ଭଗବାନଙ୍କୁ ଜାଣିନଥିବାରୁ ଭଗବାନ ନାହାନ୍ତି ବୋଲି କହିଦେଉଛନ୍ତି, କିନ୍ତୁ ବାସ୍ତବରେ ଭଗବାନଙ୍କୁ ଜାଣିବା ପାଇଁ ଜ୍ଞାନ ଦରକାର। ଜ୍ଞାନ ଦ୍ୱାରା ହିଁ ଭଗବାନଙ୍କୁ ଜାଣିଥାଇପାରେ ମଣିଷ। ତେଣୁ ଭଗବାନଙ୍କର ଗୋଟିଏ ସୁନ୍ଦର ନାଁ ଆପଣମାନେ ସମସ୍ତେ ଜାଣିଥିବେ, ଜାଣିଛନ୍ତି କଣ? ଗୋବିନ୍ଦ। ଗୋ ଶବ୍ଦର ଅର୍ଥ ହେଉଛି ଜ୍ଞାନ, ବିନ୍ଦ ଶବ୍ଦର ଅର୍ଥ ହେଉଛି ପ୍ରାପ୍ତ, ଯାହାକି ଜ୍ଞାନ ଦ୍ୱାରା ପ୍ରାପ୍ତି କରାଯାଇପାରେ, ସେ ହେଉଛନ୍ତି ଗୋବିନ୍ଦ। ଏବଂ ଜ୍ଞାନ ଦ୍ୱାରା ମଣିଷ ସତ୍ୟ ଅସତ୍ୟର ଉପଲବ୍ଧି କରିପାରିବ, ଭଗବାନଙ୍କୁ ଚିହ୍ନିପାରିବ, ଜାଣିପାରିବ। ଏବଂ ଜ୍ଞାନୀ ମଣିଷ ବାସ୍ତବରେ ଦୁନିଆର କୋଟି କୋଟି ମଣିଷ ଭିତରୁ ଶ୍ରେଷ୍ଠ ଅଟେ। ତେଣୁ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି, ହେ ଅର୍ଜୁନ, ଦୁନିଆରେ କୋଟି କୋଟି ମଣିଷ ଭିତରୁ ଯିଏ ଜ୍ଞାନୀ ସେ ମୋତେ ଅତ୍ୟନ୍ତ ପ୍ରିୟ ଅଟେ। ହେ ଅର୍ଜୁନ, ତୁ ଜ୍ଞାନୀ ହୁଅ, ତୁ ଯୋଗୀ ହୁଅ। ଏବଂ ଭାଗବତରେ ବି ଲେଖା ହେଇଛି, ମଣିଷ ହୃଦୟ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଆଜି ଆମେ ଯେ ଭକ୍ତି ସାଧନା ଆଦି କରୁଛେ, ପୂଜାପାଠ ଆଦି କରୁଛେ, ଜପ ତପ ବ୍ରତ ଜାଗରଣ ଉପବାସ ତୀର୍ଥଯାତ୍ରା ଆଦି କରୁଛେ, ଆମେ ଭାବୁଛେ ଭଗବାନଙ୍କୁ ଭକ୍ତି ମାଧ୍ୟମରେ ପାଇବା। କିନ୍ତୁ କୌଣସି ବ୍ୟକ୍ତିର ଯଦି ଆପଣ ପରିଚୟ ନାହିଁ, ଯଥାର୍ଥ ଉପରେ ପରିଚୟ ନାହିଁ, ସେ ବ୍ୟକ୍ତି ଆପଣଙ୍କ ସମ୍ମୁଖ ହେଇକି ଯଦି ଚାଲିଯାଏ ତାହେଲେ ଆପଣ ତାକୁ ଚିହ୍ନି ପାରିବେନି। ତେଣୁ ଭଗବାନଙ୍କୁ ଭକ୍ତି କରିବା ଭଗବାନଙ୍କ ପ୍ରତି ଶ୍ରଦ୍ଧାର ଅଭିବ୍ୟକ୍ତି ଅଟେ। ପରମାତ୍ମା ପ୍ରତି ଆମର କେତେ ନିଷ୍ଠା ଅଛି, ସ୍ନେହ ଅଛି, ପ୍ରେମ ଅଛି, ସେଟା ଆମେ ପ୍ରଦର୍ଶନ କରୁଛେ। କିନ୍ତୁ ଭଗବାନଙ୍କୁ ଜାଣିବା ପାଇଁ, ତାଙ୍କର ଅସ୍ତିତ୍ୱ ବିଷୟରେ ଉପଲବ୍ଧି କରିବା ପାଇଁ ମଣିଷକୁ ଜ୍ଞାନ ଦରକାର, ଏବଂ ସେ ଜ୍ଞାନ ବାସ୍ତବରେ ସ୍ୱୟଂ ଭଗବାନ ହିଁ ଆସିକି ନିଜେ ଦେଇଥାନ୍ତି। ଯେତେବେଳେ ପର୍ଯ୍ୟନ୍ତ ମଣିଷ ପରମାତ୍ମା ପ୍ରଦତ୍ତ ସେ ଜ୍ଞାନ ପାଇନଥାଏ, ସେ ଭଗବାନଙ୍କୁ ଚିହ୍ନିପାରେନି। ତାହେଲେ ଭଗବାନଙ୍କର ଅସ୍ତିତ୍ୱ ଆମେ ଜାଣିବା କେମିତି? ଗୀତାରେ ଭଗବାନ ସ୍ୱୟଂ ଅର୍ଜୁନ କହିଛନ୍ତି, ହେ ଅର୍ଜୁନ, ମୁଁ ତୋତେ ମୋର ସମ୍ପୂର୍ଣ୍ଣ ପରିଚୟ ମୁଁ ସ୍ୱୟଂ ହିଁ ତୋତେ ଦେଉଛି, ଶୁଣ। ତେଣୁ ଯେତେବେଳେ ଅତି ଧର୍ମଜ୍ଞାନୀ ହୁଏ, ଭଗବାନ ସ୍ୱୟଂ ଆସି ନିଜର ପରିଚୟ ଯେତେବେଳେ ମଣିଷକୁ ଦେଇନଥାନ୍ତି, ମଣିଷ ଭଗବାନଙ୍କୁ ଚିହ୍ନି ପାରିବ ନାହିଁ। ଯଦି ମଣିଷ ଭଗବାନଙ୍କୁ ନିଜେ ଚିହ୍ନି ପାରିଥାନ୍ତା ତାହେଲେ ଆମେ ଭକ୍ତି କାଳରେ ଅନେକ ଭଗବାନଙ୍କ ପ୍ରତି ପ୍ରାର୍ଥନା କରୁଥିଲେ, नयन हीन को राह दिखा प्रभु, पग पग ठोकर खाऊं। हे प्रभु मो अज्ञानंद हटे एवं जीवन रास्ता रे प्रत्येक पदर में झुंटी पड़ी। आम समस्त आखि तो अच्छी कौन पाई कहते अंध अटे। वास्तव में मनीष पाखे ज्ञान नेत्र नहीं जहाद्वारा से भगवान को चिन्ही पार जापर जी आत्मार अनुभूति आखि द्वारा चर्म चक्षु द्वारा आम जापर देखिपर आत्मा को तार अनुभव तार मौलिक गुण आधार आम कर सिंती परमात्मा को भी ये चर्म चक्षु देखि हेनी। जब आज दुनिया रे मनीष भगवान को ये चर्म चक्षु देखि पार ताहले दुनिया रे इत्ते सबू जो मान्यता रही कि भगवान अच्छा भगवान नहांती ता भगवान सबुठी अच्छा किए कह भगवान मो हृदय भितर अच्छा किए कह भगवान सात आकाश उपर अच्छा किए कह आत्मा ही तो परमात्मा किए कह नहीं नहीं आत्मा साधना करी करी परमात्मा ही जाए किए कह नहीं नहीं आत्मा परमात्मा ठीक विलीन ही जाए जो अनेक मत मतांतर दुनिया में मुझे भावुची सबुठ जदि अति बेसी मत मतांतर का उपरे थाए ता ईश्वर वा परमात्मा वा भगवान को संबंध रही है पारे। आज नाना मुनि नाना मत जिते लोक से मत भगवान विषय किए कौन कह तेना साधारण मनीष द्वंद्व पड़ जाए कि वास्तव में भगवान अच्छा ना नहीं किंतु वास्तव में यदि भगवान न था आज एत अगणित मनीष भगवान भक्ति साधना आदि जो कर धुआ नहीं तो सेमती यदि भगवान न था आज कौन वृथार ही सब मनीष कर ना ना भगवान अच्छा किंतु तर अस्तित्व जानापी मनीष को प्रथम जिज्ञासा हवा दरकार बुद्धि स्वच्छता द्वारा ही मनीष भगवान को उपलब्धि करे जानपे कि प्रथम तार जिज्ञासा हवा दरकार एवं निरपेक्ष भाव चिंता करिया दरकार कि वास्तव में जहां शुणी सत्य ना असत्य। यदि मनीष मन भितर अनेक प्रकार प्री अकुपाइड आइडियाज पूर्वर ही मन में किसी भावना आगु बसी जाते बुझेले भी से बुझीपर आम निरपेक्ष भाव न्यूट्रल भाव जी विचार करवा कि मुझे आज पर्यंत मो मन में जहां विचार अच्छी एवं वर्तमान जहां शुणी से भितर कौटा सत्य तो सत्यर उपलब्धि करने वास्तव में निजी देखा पड़ो। आम समस्ते भगवान को सत्य कही था गॉड इज ट्रुथ कहू देखु भगवान को ट्रुथ कहू ट्रुथ बा सत्य को उपलब्धि केमती करवा वास्तव में ट्रुथ सुड भी साइंटिफिक विज्ञान सम्मत हवा दरकार ट्रुथ सुड भी लॉजिकल विवेक सम्मत युक्तिजुक्त हवा दरकार ट्रुथ सुड भी एप्रिसीएटेड बाय द कंसाइंस आम विवेक भी स्वीकार करवा दरकार आम सत्य बोली कह तो सेमती भगवान का संबंध में आज जहां कि भी आम शुणुचे संपूर्ण विज्ञान सम्मत बा युक्तिजुक्त अविवेक सम्मत एवं निजर पास्ट अनुभूति भी कह वास्तव में यह सत्य अटे तेणु आम सत्य को उपलब्धि करने सब परीक्षा करवा दरकार। आज पर्यंत भगवान के विषय जहां कि आपण मैंने शुणी आसगुड़ा सब गोटे पक्ष रखु गोटे सैड रखु किंतु आज मुझे परमात्मा संबंध में जहां कि कह उभयू तुलना करतु वास्तव में कौन सत्य कौन मिथ्या ताहले आप सत्य उपनीत हो पारे राइट कौन रंग कौन जापर इमती दुनिया रे परमात्मा अस्तित्व विषय परमात्मा विषय अनेक व्याख्या अनेक चर्चा अनेक प्रवचन आपणी किंतु गोटे वैज्ञानिक रूप से जैसे डाक्तर रूप से मो जीवन में मुझे उपलब्धि करुभव कर अनुभव आधार में आपण मानक कह कौली ये भगवान को चिन्हवाई प्रथम जीवन में जिज्ञासा हवा दरकार ଯାହାକୁ ଶୋଷ ନାହିଁ ତାକୁ ଆପଣ ପାଣି ଦେଲେ ସର୍ବତ ହୋଇ ଦେଲେ ସେ ପିଇବ ନାହିଁ। ସେମିତି ପ୍ରଥମରେ ମଣିଷକୁ ଜାଣିବା ଦରକାର କି ବାସ୍ତବରେ ଜୀବନରେ ଭଗବାନଙ୍କୁ ଜାଣିବା ଦରକାର ନା ନାହିଁ। ଆଚ୍ଛା,